ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦର ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା. ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ବିଜେପି ସାଂସଦ ଅନୁରାଗ ସିଂ ଠାକୁର. କେନ୍ଦ୍ରୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପ୍ରାରମ୍ଭିକ ପରୀକ୍ଷା ଫଳ ପ୍ରକାଶିତ. ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ମଜବୁତ କରିବା ଲାଗି ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କଠାରୁ ମତ ଲୋଡ଼ିଲେ ସରକାର. ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳା ପାଇଁ ଜିମ୍ବାୱେ ଗସ୍ତ କରିବ ଭାରତୀୟ ଟିମ୍. ସଂସଦର ଉଭୟ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଗତକାଲି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି. ବିଜେପି ସାଂସଦ ଅନୁରାଗ ସିଂ ଠାକୁର ଗତ 10 ବର୍ଷରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିବାବେଳେ ଦେଶର ଅର୍ଥନୈତିକ ବିକାଶକୁ ପ୍ରାଧାନ୍ୟ ଦେଇଥିଲେ. ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ହୋଇଥିବା ଏବଂ ଦେଶ ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚପାରିଥିବା କହିଥିଲେ. ଆଲୋଚନାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପରୀକ୍ଷାରେ ଅନିୟମିତତାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ. କୃଷକମାନେ ସେମାନଙ୍କ ଉତ୍ପାଦର ସଠିକ୍ ମୂଲ୍ୟ ପାଉନଥିବା ଶ୍ରୀ ଗାନ୍ଧୀ ଅଭିଯୋଗ କରିଥିଲେ. ଏହାର ଉତ୍ତରରେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, କୃଷକମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଉଛି। ଆଲୋଚନାରେ ଅଂଶଗ୍ରହଣ କରି ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜେଡିୟୁ ନେତା ରାଜୀବ ରଞ୍ଜନ ସିଂ କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ, ଆଗାମୀ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଗରିବମାନଙ୍କ ଲାଗି 3 କୋଟି ପକ୍କା ଘର ନିର୍ମାଣ କରିବେ। ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ମହିଳା ଏବଂ କୃଷକମାନଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଉଥିବା କହିଥିଲେ। ସାଂସଦ ସମ୍ବିତ ପାତ୍ର ଗତ 10 ବର୍ଷରେ ଦେଶବାସୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଲୋକସଭାରେ ଆଲୋଚନାରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର, କଂଗ୍ରେସର ମନୀଷ ତିୱାରୀ, ଶିବସେନାର ଡକ୍ଟର ଶ୍ରୀକାନ୍ତ ସିନ୍ଦେ, ଏଲ୍ଜେପି ରାମବିଳାସର ସମ୍ଭାବୀ, ୱାଇଏସ୍ଆର୍ କଂଗ୍ରେସର ତନୁଜା ରାଣୀ, କଂଗ୍ରେସର ଦୀପେନ୍ଦର ସିଂ ହୁଡ୍ଡା, ଆମ୍ ଆଦମୀ ପାର୍ଟିର ଗୁରମିତ ସିଂ ହାୟର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିପରି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥିଲା। ଏଥିରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜେପି ନଡ୍ଡା, ତୃଣମୂଳ କଂଗ୍ରେସ ସାଂସଦ ଜବାହର ସରକାର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଗତକାଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବାବେଳେ ଶ୍ରୀ ଗାନ୍ଧୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ଲୋକମାନେ ଏହି ମନ୍ତବ୍ୟ ଯୋଗୁଁ ବ୍ୟଥିତ ହୋଇଛନ୍ତି। ଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଥିଲେ, ବିରୋଧୀ ଦଳ ନେତା ପଦ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ, କିନ୍ତୁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହିସାବରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି। ସେ କହିଥିଲେ, କଂଗ୍ରେସ ସବୁବେଳେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା ଲାଗି ପ୍ରୟାସ କରୁଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରାରମ୍ଭିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟ ମୁଖ୍ୟ ପରୀକ୍ଷା ଲାଗି ଆଉଥରେ ଆବେଦନ କରିବେ। ୟୁପିଏସ୍ସି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ନିମନ୍ତେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ତେବେ ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆଇଏଫ୍ଏସ୍ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଓ ଅନ୍ତିମ ଫଳାଫଳ ଘୋଷଣା ହେବା ପରେ ସବୁ ପରୀକ୍ଷାର ଉତ୍ତର ଏବଂ କଟ୍ ଅଫ୍ ମାର୍କ କମିଶନଙ୍କ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ମଜବୁତ କରିବା ଲାଗି ସରକାର ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କଠାରୁ ମତାମତ ଲୋଡ଼ିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କଠାରୁ ପରୀକ୍ଷା ପ୍ରକ୍ରିୟା, ଡାଟା ସୁରକ୍ଷା ଏବଂ ଏନ୍ଟିଏର କାର୍ଯ୍ୟପ୍ରଣାଳୀ ନେଇ ମତାମତ ଆହ୍ୱାନ କରିଛନ୍ତି। ଚଳିତ ମାସ 7 ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ପଠାଇପାରିବେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ପବିତ୍ର ଅମରନାଥ ଯାତ୍ରା ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ 6537 ଜଣ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳ ଶିବିରରୁ କାଶ୍ମୀର ଘାଟିକୁ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି। ଆଜି ସକାଳୁ 261 ଦଳରେ ଶ୍ରଦ୍ଧାଳୁମାନେ ଯାତ୍ରା କରିଥିବାବେଳେ ସେମାନଙ୍କ ମଧ୍ୟରେ 5091 ଜଣ ପୁରୁଷ, 1102 ଜଣ ମହିଳା, 19 ଜଣ ଶିଶୁ, 301 ଜଣ ସାଧୁ ଓ 24 ଜଣ ସାଧ୍ୱୀ ଅଛନ୍ତି। ଶ୍ରୀଲଙ୍କାରେ ପର୍ଯ୍ୟଟନ ପାଇଁ ଯାଇଥିବା ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ରହିଛି। ଶ୍ରୀଲଙ୍କା ପର୍ଯ୍ୟଟନ ବିକାଶ ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ 6 ମାସ ମଧ୍ୟରେ 184,000 ଅଧିକ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଗତ ଜୁନ୍ ମାସରେ ଶ୍ରୀଲଙ୍କାରେ 1,13,000 ଅଧିକ ପର୍ଯ୍ୟଟକ ପହଞ୍ଚିଥିଲେ। ଏହା ଗତବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ସେହି ପର୍ଯ୍ୟଟକମାନଙ୍କ ମଧ୍ୟରେ 28,000 ଅଧିକ ଭାରତୀୟ ଥିବା ପ୍ରାଧିକରଣ ସୂଚନା ଦେଇଛି। ଗତ ଶନିବାର ଦିନ ଶ୍ରୀଲଙ୍କା ପର୍ଯ୍ୟଟନ ପ୍ରାଧିକରଣ ପକ୍ଷରୁ 1,00,000 ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆ ଏବଂ ଏନ୍ଏଫ୍ଡିସି ଚଳଚ୍ଚିତ୍ର ମହୋତ୍ସବ ମୁମ୍ବାଇସ୍ଥିତ ଭାରତୀୟ ସିନେମା ସଂଗ୍ରହାଳୟଠାରେ ଗତକାଲି ଆରମ୍ଭ ହୋଇଛି। ସିନେମାପ୍ରେମୀଙ୍କ ପାଇଁ ଏହି 6 ଦିବସୀୟ ଉତ୍ସବ ଚଳିତ ମାସ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରୀୟ ଫିଲ୍ମ ଡିଭିଜନ କର୍ପୋରେସନ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବର ଏହା ତୃତୀୟ ସଂସ୍କରଣ। ଏହା ମାଧ୍ୟମରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥାଏ। ଗତକାଲି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅକ୍ଷତ ଅଜୟ ଶର୍ମା ଯୋଗ ଦେଇଥିଲେ। ଶ୍ରୀ ଶର୍ମା ମେଜର ରାଧେଶ୍ୟାମ ଏକେ ଭର୍ସେସ୍ ଏକେରେ କାର୍ଯ୍ୟ କରିଥିବାବେଳେ କେତେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ମହୋତ୍ସବର ପ୍ରଥମ ଦିନରେ କେତେକ ଇଣ୍ଡୋନେସିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସୁଦାନର ଅଲ୍ଫସର୍ରେ ଆକ୍ରମଣରେ 9 ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି, ଏଥିରେ 11 ଜଣ ଆହତ ହୋଇଛନ୍ତି। ର୍ୟାପିଡ୍ ସପୋର୍ଟ ଫୋର୍ସର ଏକ ଡ୍ରୋନ୍ ସହାୟତାରେ ଅଲ୍ ହିଜ୍ରା ମସ୍ଜିଦ୍ ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ସେଠାକାର ଏକ ସମ୍ଭାଦ ପୋର୍ଟାଲ ଅନୁଯାୟୀ ସେହି ମସ୍ଜିଦ୍ରେ ବିସ୍ଥାପିତ ହୋଇଥିବା ପିଲାମାନଙ୍କୁ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ହେଉଥିଲା। ସୁଦାନରେ ଗତ ମେ 10 ତାରିଖ ପରେ ଏହା ସବୁଠାରୁ ବଡ଼ ଆକ୍ରମଣ। ଗତବର୍ଷଠାରୁ ଆରମ୍ଭ ହୋଇଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ସୁଦାନରେ 16,650 ଜଣଙ୍କ ମୃତ୍ୟୁ ଘଟିଛି। ଭାରତ ଏବଂ ପାକିସ୍ତାନ ଉଭୟ ଦେଶର ଜେଲ୍ରେ ଥିବା ନାଗରିକ ଏବଂ ମତ୍ସ୍ୟଜୀବୀମାନଙ୍କ ସୂଚନା ଆଦାନ ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପାକିସ୍ତାନର 366 ଜଣ ନାଗରିକ ଓ 86 ଜଣ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରଦାନ କରିଛି। ପାକିସ୍ତାନ ପକ୍ଷରୁ ଭାରତର 43 ଜଣ ନାଗରିକ ଓ 211 ଜଣ ମତ୍ସ୍ୟଜୀବୀଙ୍କ ନାମ ତାଲିକା ମିଳିଛି। ଦିଲ୍ଲୀର ଏକ ଅଦାଲତ ସମାଜସେବୀ ମେଧା ପାଟକରଙ୍କୁ 5 ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲ୍ଲୀର ବର୍ତ୍ତମାନ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଦ୍ୱାରା ବହୁ ପୂର୍ବରୁ ରୁଜୁ ହୋଇଥିବା ଏକ ଅପରାଧିକ ମାମଲାର ବିଚାର କରି ଅଦାଲତ ଏହି ଦଣ୍ଡାଦେଶ ଦେଇଛନ୍ତି। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଜିମ୍ବାୱେ ଗସ୍ତ କରିବ। ଚଳିତ ମାସ 6-14 ମଧ୍ୟରେ ଏହି ମ୍ୟାଚ୍ଗୁଡ଼ିକ ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଅନୁଷ୍ଠିତ ହେବ। ଏଥିପାଇଁ ଜିମ୍ବାୱେ ତା'ର ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରିଛି। ଟିମ୍ର ବରିଷ୍ଠ ଖେଳାଳି ବ୍ୟାଟ୍ସମ୍ୟାନ୍ ସିକନ୍ଦର ରାଜା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଏହି ଶୃଙ୍ଖଳା ଖେଳିବା ଲାଗି ଭାରତ ପକ୍ଷରୁ 15 ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏଥିରେ ଶୁଭମନ୍ ଗିଲ୍ ଭାରତ ପକ୍ଷରୁ ଅଧିନାୟକ ଦାୟିତ୍ୱ ତୁଲାଇବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦର ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା। ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ବିଜେପି ସାଂସଦ ଅନୁରାଗ ସିଂହ ଠାକୁର। କେନ୍ଦ୍ରୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍ ସର୍ଭିସ୍ 2024ର ପ୍ରାରମ୍ଭିକ ପରୀକ୍ଷା ଫଳ ପ୍ରକାଶିତ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ମଜବୁତ କରିବା ଲାଗି ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କଠାରୁ ମତ ଲୋଡ଼ିଲେ ସରକାର ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳା ପାଇଁ ଜିମ୍ବାୱେ ଗସ୍ତ କରିବ ଭାରତୀୟ ଟିମ୍। ସମ୍ବାଦ ଶେଷ ହେଲା।